ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଲୋକସଭାରେ ଆଗତ ହେଲା ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024, ଆଲୋଚନା ଜାରି. କେରଳ ୱାୟାନାଡ୍ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା 260କୁ ବୃଦ୍ଧି. ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନା ସାମିଲ. ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ କୁଜରବର୍ଗ କହିଛନ୍ତି, କୃତ୍ରିମ ବୁଦ୍ଧିମତା ବ୍ୟବହାର ପାଇଁ ଭାରତ ଏବେ ସବୁଠାରୁ ବଡ଼ ବଜାର. ଶ୍ରୀଲଙ୍କାର ଏକ ନୌସେନା ଜାହାଜ ଓ ଭାରତର ମାଛଧରା ଡଙ୍ଗା ମୁହାଁମୁହିଁ ଧକ୍କା ହେବା ଘଟଣାରେ ଶ୍ରୀଲଙ୍କା ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ. ଏବଂ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା. ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଲୋକସଭାରେ ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024 ଆଗତ କରିଛନ୍ତି। ଏହି ବିଲ୍ରେ ବିପର୍ଯ୍ୟୟ ପରିଚାଳନା ଆଇନ 2005 ସଂଶୋଧନ କରିବା ନେଇ ବ୍ୟବସ୍ଥା ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦକ୍ଷ କାର୍ଯ୍ୟକୁ ସୁଦୃଢ଼ କରିବା ଏହି ବିଲ୍ର ଉଦ୍ଦେଶ୍ୟ। ଜାତୀୟ କାର୍ଯ୍ୟକାରିଣୀ କମିଟି ଓ ରାଜ୍ୟ କାର୍ଯ୍ୟକାରିଣୀ କମିଟି ପରିବର୍ତ୍ତେ ଜାତୀୟ ସ୍ତରରେ ଓ ରାଜ୍ୟସ୍ତରରେ ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରିବାକୁ ଏହି ବିଲ୍ କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ କରିବ। ବିଲ୍ରେ ଜାତୀୟ ଓ ରାଜ୍ୟସ୍ତରରେ ବିପର୍ଯ୍ୟୟ ଡାଟାବେସ୍ ପ୍ରସ୍ତୁତ କରିବାକୁ ବ୍ୟବସ୍ଥା କରାଯାଇଛି। ବିଲ୍ରେ ରାଜ୍ୟ ରାଜଧାନୀ ଏବଂ ମହାନଗର ନିଗମ ଥିବା ବଡ଼ ସହରଗୁଡ଼ିକ ପାଇଁ ସହରାଞ୍ଚଳ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ ନିମନ୍ତେ ବ୍ୟବସ୍ଥା ରହିଛି। ଏଥିରେ ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଗଠନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ତ୍ତୃପକ୍ଷ ଓ କମିଟିଗୁଡ଼ିକର ଭୂମିକାରେ ଅଧିକ ସ୍ୱଷ୍ଟତା ଏବଂ ସମନ୍ୱୟ ଆଣିବା ଏହି ବିଲ୍ର ଉଦ୍ଦେଶ୍ୟ। କେରଳର ୱାୟାନାଡ୍ ଜିଲ୍ଲାର ମୁଣ୍ଡାକାଇ, ଅଟ୍ଟାମାଲା ଏବଂ ଚୁରାନମାଲା ଅଞ୍ଚଳରେ ମଙ୍ଗଳବାର ପ୍ରବଳ ଭୂସ୍କଳନ ଯୋଗୁଁ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଥିବାବେଳେ ଉଦ୍ଧାରକର୍ମୀମାନେ ତଲାସୀ ଅଭିଯାନ ଜାରି ରଖିଛନ୍ତି। ଉଦ୍ଧାରକାରୀ କର୍ମଚାରୀମାନେ ପ୍ରଭାବିତ ଅଞ୍ଚଳରେ ଜମା ହୋଇଥିବା ବିପୁଳ ପରିମାଣର ଆବର୍ଜନାକୁ ଦେଖି ବଞ୍ଚଥିବା ବ୍ୟକ୍ତି ଏବଂ ମୃତକଙ୍କୁ ଖୋଜୁଛନ୍ତି। ଭୂସ୍କଳନ ଆରମ୍ଭ ହୋଇଥିବା କୁହାଯାଉଥିବା ଜଙ୍ଗଲ ସୀମାନ୍ତ ପୁଞ୍ଚିରି ଭାଟମ ଅଞ୍ଚଳରେ ଜୀବିତ ଲୋକଙ୍କୁ ଖୋଜା ଚାଲିଛି। ଖୋଜାଖୋଜି ପାଇଁ ଡଗ୍ ସ୍କ୍ୱାଡ୍ ମଧ୍ୟ ମୁତୟନ କରାଯାଇଛି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା 260 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ 99 ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିନାହିଁ। ପ୍ରଭାବିତ ଅଞ୍ଚଳରୁ ଶରୀରର 86ଟି ଖଣ୍ଡବିଖଣ୍ଡିତ ଅଙ୍ଗ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଚୁରାମଲାଇର ଏକ ନାଳ ଉପରେ ବେଲି ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଆଜି ଅପରାହ୍ନରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ କୋଜିକୋଡେର ଭିଲାଙ୍ଗୋଡ୍ଠାରେ ଗତ ରବିବାର ଭୂସ୍କଳନରେ ଭାସିଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଠାବ କରିଛନ୍ତି। ଭାରତୀୟ ବାୟୁସେନା କେରଳର ୱାୟାନାଡ୍ରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ଅନ୍ୟାନ୍ୟ ସଂଗଠନ ସହ ସମନ୍ୱୟ ରକ୍ଷା କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସହାୟତା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ବାୟୁସେନାର C-17 ବିମାନ ଅତ୍ୟାବଶ୍ୟକ ଉପକରଣ ସମେତ 53 ମେଟ୍ରିକ୍ ଟନ୍ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସିଛି। AN-32 ଓ C-130 ବିମାନରେ ରିଲିଫ୍ ସାମଗ୍ରୀ ଓ କର୍ମଚାରୀ ରହିଛନ୍ତି। ବିସ୍ଥାପିତଙ୍କ ସମେତ 200ରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳକୁ ପହଞ୍ଚାଇବାର ସୁବିଧା କରାଯାଇଛି। ସହାୟତା ଓ ବିପର୍ଯ୍ୟୟ ମୁକାବିଲା ପାଇଁ MI-17 ଏବଂ ଧ୍ରୁବ ଆଡ଼ଭାନ୍ସ ଲାଇଟ୍ ହେଲିକପ୍ଟର ସାମିଲ କରାଯାଇଛି। ଏହି ହେଲିକପ୍ଟର ପ୍ରଭାବିତ ଅଞ୍ଚଳରୁ ବହୁସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିଛି। ୱାୟାନାଡ୍ ଭୂସ୍କଳନକୁ ଏକ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିବାକୁ ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର୍ ଆଜି ସରକାରଙ୍କ ନିକଟରେ ଦାବି କରିଛନ୍ତି। ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଥରୁର୍ କହିଛନ୍ତି, ଏହି ପ୍ରସଙ୍ଗରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସେ ଚିଠି ଲେଖିଛନ୍ତି। ଯଦି ସରକାର ଏହାକୁ ଭୀଷଣ ବିପର୍ଯ୍ୟୟ ଭାବେ ଘୋଷଣା କରନ୍ତି, ତେବେ ସାଂସଦମାନେ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ଯୋଜନା ଅଧୀନରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ପାଇଁ 1 କୋଟି ଟଙ୍କା ପର୍ଯ୍ୟନ୍ତ ଯୋଗଦାନ କରିପାରିବେ। ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ କୁଜରବର୍ଗ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଆର୍ଟିଫିସିଆଲ ଇଷ୍ଟେଲିଜେନ୍ସ ବ୍ୟବହାର ପାଇଁ ଭାରତ ଏବେ ସବୁଠାରୁ ବଡ଼ ବଜାର। ସେ କହିଛନ୍ତି, ଦ୍ୱିତୀୟ ତ୍ରୟମାସର ଆୟ କଲ୍ରେ ସେମାନେ ହ୍ୱାଟ୍ସଆପ୍ରେ ଆଶାଜନକ ସଫଳତା ଦେଖିଛନ୍ତି ଏବଂ ମେଟା ଏଆଇ ବ୍ୟବହାର ପାଇଁ ଭାରତ ସେମାନଙ୍କର ସର୍ବବୃହତ ବଜାରରେ ପରିଣତ ହୋଇଛି। ମେଟା ଆର୍ଟିଫିସିଆଲ ଇଷ୍ଟେଲିଜେନ୍ସ ବର୍ତ୍ତମାନ ହିନ୍ଦୀ, ଫ୍ରେଞ୍ଚ ଏବଂ ଜର୍ମାନ ସମେତ ଅନ୍ୟ 7ଟି ଭାଷାରେ ଉପଲବ୍ଧ ହେଉଛି। ଭାରତରେ ମେଟା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଗତବର୍ଷ ଆରମ୍ଭ ହୋଇଥିଲା, କିନ୍ତୁ ଚଳିତ ବର୍ଷ ଜୁନ୍ ମାସରେ ଏହାକୁ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସାର୍ବଜନୀନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀଲଙ୍କାର ଏକ ନୌସେନା ଜାହାଜ ଓ ଭାରତର ମାଛଧରା ଡଙ୍ଗା ମୁହାଁମୁହିଁ ଧକ୍କା ହେବା ଘଟଣାରେ ଜଣେ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣାରେ ଭାରତ ଆଜି ଶ୍ରୀଲଙ୍କା ରାଷ୍ଟ୍ରଦୂତଙ୍କୁ ସମନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ନୂଆଦିଲ୍ଲୀରେ ଥିବା ଶ୍ରୀଲଙ୍କାର କାର୍ଯ୍ୟକାରୀ ହାଇ କମିଶନରଙ୍କୁ ଆଜି ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଡକାଯାଇ ଏହି ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରାଯାଇଛି। କଲମ୍ବୋରେ ଥିବା ଭାରତୀୟ ହାଇ କମିଶନର ମଧ୍ୟ ଆଜି ଶ୍ରୀଲଙ୍କା ସରକାରଙ୍କ ସହ ଏହି ପ୍ରସଙ୍ଗ ଉଠାଇବେ ବୋଲି ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି, ଭାରତ ସରକାର ସର୍ବଦା ମତ୍ସ୍ୟଜୀବୀଙ୍କ ସହ ଜଡ଼ିତ ସମସ୍ୟାକୁ ମାନବିକତାର ସହ ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛି ଏବଂ ଉଭୟ ସରକାର ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ଉଚିତ। ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରଣାଳୟ କହିଛି। ଏହା ପୂର୍ବରୁ ଆଜି ସକାଳେ ଶ୍ରୀଲଙ୍କାର ଏକ ନୌସେନା ଜାହାଜ ଏବଂ ଭାରତର ଏକ ମାଛଧରା ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା। ଜାହାଜରେ ଥିବା ଚାରିଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ଦୁଇଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ମତ୍ସ୍ୟଜୀବୀଙ୍କୁ ଠାବ କରିବା ଲାଗି ତଲାସୀ ଅଭିଯାନ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଘଟଣା ଜାଫ୍ନାରେ ଘଟିଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ସାତଜଣିଆ ଖଣ୍ଡପୀଠ ଆଜି ରାଜ୍ୟ ବିଧାନସଭା ଏସ୍ସି ଏବଂ ଏସ୍ଟି ଉପବର୍ଗୀକରଣକୁ ଅନୁମତି ଦେବା ପ୍ରସଙ୍ଗରେ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ 2004ର ଇଭି ଚିନ୍ନାୟା ରାୟକୁ ଖାରଜ କରିଛନ୍ତି। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣର ଉପବର୍ଗୀକରଣ ନିଯୁକ୍ତି ସରକାରୀ ଚାକିରିରେ ଗ୍ରହଣୀୟ ନୁହେଁ ବୋଲି ଚିନ୍ନାୟା ତାଙ୍କ ରାୟରେ କହିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ରାୟରେ କହିଛନ୍ତି, ଅନୁସୂଚିତ ଜନଜାତି ଉଚ୍ଚଜାତିର ନୁହନ୍ତି, ଏହାର ଉପବର୍ଗୀକରଣ ସମ୍ଭିଧାନ ଧାରା 14 ଉଲ୍ଲଂଘନ ନୁହେଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଧାରା 15 ଏବଂ 16 କୌଣସି ରାଜ୍ୟକୁ ଏକ ଜାତିକୁ ଉପବର୍ଗୀକରଣ କରିବାରୁ ରୋକିପାରିବ ନାହିଁ। ଚଳିତ ବର୍ଷ ଫେବୃୟାରୀ 8 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟରମଣ, ସଲିସିଟର ଜେନେରାଲ୍ ତୁଷାର ମେହେଟା, ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅନ୍ୟ ଆଇନଜୀବୀଙ୍କ ଏ ସମ୍ପର୍କିତ ଆବେଦନର ଶୁଣାଣି କରିଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ଠାରେ ଆଗାମୀ ୟୁଗିନ୍ ଭାରତ ସଂଗ୍ରହାଳୟରେ ରାଜ୍ୟ ସଂଗ୍ରହାଳୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ସଂଗ୍ରହାଳୟର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ। ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ଶେଖାୱତ କହିଛନ୍ତି, ଭାରତର ସାମର୍ଥ୍ୟ ଓ ଶକ୍ତି ବୃଦ୍ଧି ସହିତ ବିଶ୍ୱ ଭାରତ ପ୍ରତି ଆକୃଷ୍ଟ ହୋଇଛି। ସେ କହିଛନ୍ତି, ଆଜି ସମଗ୍ର ବିଶ୍ୱର ଲୋକମାନେ ଭାରତକୁ ଜାଣିବା ଏବଂ ବୁଝିବାକୁ ଚାହୁଁଛନ୍ତି। ଶ୍ରୀ ଶେଖାୱତ କହିଛନ୍ତି, ଦେଶରେ ଅନେକ ମୂଲ୍ୟବାନ ଐତିହ୍ୟ ସମ୍ପତ୍ତି ରହିଛି ଯାହା ବିଶ୍ୱ ଏପର୍ଯ୍ୟନ୍ତ ଦେଖିନାହିଁ ଏବଂ ବିଶ୍ୱ ପ୍ଲାଟଫର୍ମରେ ଏହାକୁ ପ୍ରଦର୍ଶିତ କରିବାର ଆବଶ୍ୟକତା ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି, ଦେଶର 15 ବିମାନ ବନ୍ଦରରେ ଡିଜି ଯାତ୍ରା କାର୍ଯ୍ୟକାରୀ ହୋଇଛି। ଆଜି ଲୋକସଭାରେ ପ୍ରଶ୍ନକାଳରେ ଶ୍ରୀ ନାଇଡୁ କହିଛନ୍ତି, ବିମାନ ବନ୍ଦରରେ ଯାତ୍ରୀଙ୍କ ପାଇଁ ନିରବଚ୍ଛିନ୍ନ ଭାବେ ଡିଜି ଯାତ୍ରା ସୁବିଧା ଯୋଗାଇ ଦିଆଯାଉଛି। ଡିଜି ଯାତ୍ରାର ସୁବିଧା ଆହୁରି 12 ବିମାନ ବନ୍ଦରକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳା ଆସନ୍ତାକାଲିଠାରୁ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋସ୍ଥିତ ପ୍ରେମଦାସ ଷ୍ଟାଡିୟମ୍ରେ ଖେଳାଯିବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 4 ତାରିଖ ଏବଂ ତୃତୀୟ ମ୍ୟାଚ୍ 7 ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30ରେ ଆରମ୍ଭ ହେବ। 50 ଓଭର ବିଶିଷ୍ଟ ଏହି ମ୍ୟାଚ୍ଗୁଡ଼ିକରେ ରୋହିତ ଶର୍ମା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ବିରାଟ କୋହଲି ଏବଂ ଶ୍ରେୟସ୍ ଆୟର ମଧ୍ୟ ଅଛନ୍ତି। ଏହା ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଟି20 ଶୃଙ୍ଖଳା 3-0 ଅକ୍ତିଆର କରିସାରିଛି। ଲୋକସଭାରେ ଆଗତ ହେଲା ବିପର୍ଯ୍ୟୟ ପରିଚାଳନା ସଂଶୋଧନ ବିଲ୍ 2024 ଆଲୋଚନା ଜାରି। କେରଳ ୱାୟାନାଡ ଭୂସ୍କଳନ ଘଟଣାରେ ମୃତ୍ୟୁ ସଂଖ୍ୟା 260କୁ ବୃଦ୍ଧି। ଶ୍ରୀଲଙ୍କାର ଏକ ନୌସେନା ଜାହାଜ ଓ ଭାରତର ମାଛଧରା ଡଙ୍ଗା ମୁହାଁମୁହିଁ ଧକ୍କା ହେବା ଘଟଣାରେ ଶ୍ରୀଲଙ୍କା ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ। ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ କୁଜରବର୍ଗ କହିଛନ୍ତି, କୃତ୍ରିମ ବୁଦ୍ଧିମତା ବ୍ୟବହାର ପାଇଁ ଭାରତ ଏବେ ସବୁଠାରୁ ବଡ଼ ବଜାର ଏବଂ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ୍ ଶୃଙ୍ଖଳାରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା।